ବିଚାରକର୍ତ୍ତା ତେର ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ତେବେ ସଦାପ୍ରଭୁ 40 ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କଲେ। ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରିୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନହୋ। ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରିନଥିଲା। ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, ଦେଖ ତୁମେ ବନ୍ଧ୍ୟା ଓ ପ୍ରସବ କରିନାହଁ, ମାତ୍ର ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। ଏହେତୁ ଏବେ ଏହା କର, ତୁମେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟପାନ କର ନାହିଁ କି କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ଦେଖ ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ ଆଉ ତାର ମସ୍ତକରେ କ୍ଷୀର ଲାଗିବ ନାହିଁ, ଯେହେତୁ ସେ ବାଳକ ଗର୍ଭାବଧୀ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟିୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ। ଏଉତାରେ ସେ ସ୍ତ୍ରୀ ଆସି ଆପଣା ସ୍ୱାମୀକି କହିଲା, ପରମେଶ୍ୱରଙ୍କ ଏକ ଲୋକ ମୋ ନିକଟକୁ ଆସି କହିଲେ, ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ, ଅତି ଭୟଙ୍କର, ମାତ୍ର ସେ କେଉଁଠାରୁ ଆସିଲେ ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଏ ବା ସେ ଆପଣା ନାମ ମୋତେ କହିଲେ ନାହିଁ, ମାତ୍ର ସେ ମୋତେ କହିଲେ, ଦେଖ ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ, କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ସେ ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ। ତୈରେ ମାନହ ସଦାପ୍ରଭୁଙ୍କୁ ବିନତି କରି କହିଲା, ହେ ପ୍ରଭୁ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ, ଓ ଯେଉଁ ବାଳକ ଜନ୍ମିବ ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ ଏହା ଆମ୍ଭମାନଙ୍କୁ ଶିଖାନ୍ତୁ। ତ ପରମେଶ୍ୱର ମାନହର ରବ ଶୁଣିଲେ। ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ, ମାତ୍ର ତାହାର ସ୍ୱାମୀ ମାନହ ତାହା ସଙ୍ଗରେ ନଥିଲା। ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀ କି ସମ୍ବାଦ ଦେଇ କହିଲା, ଦେଖ ସେଦିନ ଯେଉଁ ଲୋକ ମୋ ନିକଟକୁ ଆସିଥିଲେ ସେ ମୋତେ ଦର୍ଶନ ଦେଇଅଛନ୍ତି। ତୈରେ ମାନହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସାଙ୍ଗରେ ଯେ କଥା କହିଥିଲେ ସେ କି ଆପଣ? ସେ କହିଲେ, ଆମ୍ଭେ। ତେଣୁ ମାନହ କହିଲା, ଆପଣଙ୍କ ବାକ୍ୟ ସଫଳ ହେଉ, ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ। ତେବେ ସଦାପ୍ରଭୁଙ୍କ ଦୂତ ମାନହକୁ କହିଲେ, ଆମ୍ଭେ ସେ ସ୍ତ୍ରୀକୁ ଯାହା ଯାହା କହିଅଛୁ ତାହା ସବୁ ସେ ମାନୁ, ସେ ଦ୍ରାକ୍ଷଲତା ଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟପାନ ନ କରୁ, କିମ୍ବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ, ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ ତାହା ସବୁ ସେ ମାନୁ। ଆହୁରି ମାନହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମେମାନେ ଆପଣଙ୍କୁ ଅଟକାଇ ରଖୁ। ତେବେ ସଦାପ୍ରଭୁଙ୍କ ଦୂତ ମାନହକୁ କହିଲେ, ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମର ଆହାର ଭୋଜନ କରିବୁ ନାହିଁ, ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର। ସେ ଯେ ସଦାପ୍ରଭୁଙ୍କ ଦୂତ ଏହା ମାନହ ଜାଣିନଥିଲା। ଏ ଉତ୍ତାରେ ମାନହ ସଦାପ୍ରଭୁଙ୍କ ଦୂତକୁ କହିଲା, ଆପଣଙ୍କ ନାମ କ'ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ। ତୈରେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ? ତାହା ତ ଆଶ୍ଚର୍ଯ୍ୟ। ତୈରେ ମାନହ ସେହି ଛେଳିଛୁଆ ଓ ତୈରେ ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତେଣୁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନହ ଓ ତାହାର ଭାର୍ଯ୍ୟା ଅନାଉଥିଲେ। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦୀରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦୀର ଅଗ୍ନିଶିଖାରେ ଉର୍ଦ୍ଧ୍ୱଗମନ କଲେ। ସେ ସମୟରେ ମାନହ ତାର ଭାର୍ଯ୍ୟା ଅନାଉଥିଲେ, ଆଉ ସେମାନେ ଭୂମିରେ ମୁହଁବାଡ଼ି ପଡ଼ିଲେ। ଏ ଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନହ ଜାଣିଲା। ଏଣୁ ମାନହ ଆପଣ ଭାର୍ଯ୍ୟାକୁ କହିଲା, ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା। ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରିନଥାନ୍ତେ, ଅବା ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନଥାନ୍ତେ, କିମ୍ବା ଏ ସମୟରେ ଏପରି କଥା ଶୁଣାଇ ନଥାନ୍ତେ। ଏ ଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ସାମସନ୍ ଦେଲା। ତେଣୁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ। ପୁଣି ସଦାପ୍ରଭୁଙ୍କ ଆତ୍ମା ସରିୟ ଓ ଇଷ୍ଟ୍ରାଇଓଲ ମଧ୍ୟବର୍ତ୍ତୀ ମହନୀ ଦାନରେ ତାହାକୁ ଚଳାଇବାକୁ ଲାଗିଲେ।